सुप्रसिद्ध औपन्यासिक कान्हुचरण महांतिक उपन्यास हा अन्नर सप्तम भाग। बरगछ छाई गाँवर लोकजाक ठूल होती, कहारी मुहरे सरसता ना कि कहारी तुंडर सेपरी खुशी कथापदे बाहर ना। शहे षाठी हजाइला पर समस्ते गंभीर, समस्ते बीरस। सतकी बुढ़ा जाकंकु समाधि टाणुची, आउ टोका जाकंकर अकाल बार्धक्य आसी पहुंची। किए मुंडरे हाथ दे तलकु चाहि सद्य विधवा षोडशी परी मौन, किंवा थोड़ी हाथ दे जोगमग्न ऋषि परी बरगछ उपरकु चाहि रहिछि। कथा कौन हठात गाँवें एत बड़ विपद कौन पड़ा? बरदाण्ड एत लोक रुंड हमती साधारणतः पुण्यपर्व दिन में, नहले जातियाणा सभार लोकं कोलाहल गाँ सारा कंपी जाए। टोकांकर फूर्ति गाँ दाण्ड चमकी उठे, पिलांकर खेल दौड़ा दौड़ी रे धूली उड़ी पवन रे मिशे। आज कहीं तार सब ओलटा, गाँ लोकं पिंडरे प्राण ना, जेपरिक भयंकर आशंकर आज उत्तेजना आलोक निर्वाणोन्मुख। मरहटा बर्गी आसीला परा ना, से तो बहुत दिन तलर कथा, 1803 साल पूर्वर कथा। हुए तो बुढ़ा बुढ़ाकर मन थी, टोकाए कहूँ जानवे से कथा, आखि आगरे न देखिले। बाप अजा ठारे शुणाशुणी कर जहाँ बुझा कथा, बर्गी आसला। ओहो कि उत्तेजना, कि भय, कि चहल, गाँ गाँव में आतंक पड़ जाए। धन जन जीवन रक्षा करने को लोके तत्पर हो उठती, नहले सर्वनाश। बर्गी आसबे बलात्कार रे घरे पशि बासन कुसन टंका सुना जहाँ पाइबे सबू बही नेबे। घरे पाचिला धान क्यारी रे निया लगाई देबे, सुंदर बहु झिया देखिले अत्याचार करिबे, बाधा देबाकू आसिले प्राण जाए। बाधा देव किए, बाधा देबाकू आसिबो बा किए? प्राण विकल रे पिला छुआ घेनी पळाइबाकू तर सहे नाही। मुंडरे हाथ दे बरदाण्ड रे बसी भाणिणी करिबाकू बेळ काही? बर्गीर अत्याचार, ओडियार पलायन, चोरपरी पलाई जाई आत्मरक्षा करने को ओडिया बण जंगल लुचे। ये मनर टिके संदेह आसुच्छी, ओडिया परा वीरजाति, इतिहास किंबदंती तार वीर कहानी शत सहस्र मुखरे गाउछी। बर्गी आसला हठात तार समर स्पृहा वीर हृदय नई पड़ा कहीं? खारबेल अनंग पुरुषोत्तम जीवन भयर बिलुआपरी पलाई जाए गात भितर लुचिवार व्यवस्था कले शेषे। हुए तो इतिहास मिछ, किंबदंती काल्पनिक, नहले ए जातिर समर स्पृहा वीर मनर क्रमिक पतनर अन्य कारण अच्छी, जेउंतिपाई ओडिया आज भीरु, ओडिया कापुरुष, ओडिया निश्व। कि दुर्योगे से दिन ओडियार शेष स्वाधीन सम्राट प्रताप रुद्रंकर देखा हला निमाई सन्यासी संगरे, कि असमय ओडियार वीर सेनापति रामानंदर मिलन हला निमाई सन्यासी सहित गोदावरी तीर रे। सही दिनरु ए जातिर समर स्पृहार क्रमिक ह्रास, जीवन अनित्य, धन संपत्ति अलिक, बाप पु बंधु बांधव सबु मिछ, नित्य शाश्वत सत्य एका कृष्ण। माला धरी मुंडरे देहरे छापा मारी खाली कृष्ण को भज, मुक्ति पाइब, अनिश्चित स्वर्गरे सुखलाभ करिब। शत्रु को क्षमा कर, भगवान तुमको क्षमा करिवे। ओडिया समर प्रिय ओडिया, जहार बाँ हाथ में माला डाहाण हाथ में खंडा, से टोका सन्यासीर गारुड़ी मंत्र रे भूलीगला। निजर वीर धर्म बोली से हला वैष्णव। जीवन तो अनित्य, अहिक सुखरे की प्रयोजन, धन संपत्ति अलिक, कि लाभ मिल अर्जन कर? सुखे दुखे जीवन कईटा दिन विभु नाम गाई कटाई देले, तेणिक स्वर्गरे अमृत पाउणा भोग। बाप पु बंधु बांधव सबु मिछ, कापाई तेबे अक्लांत परिश्रम करी धन संचय, कई दिन बंचिबा, शत्रु मित्र धरी बसिबा। नुआ धर्मरे दीक्षित ओडिया क्रमे क्रमे तार सबु हराई बसला परा प्रभुंकर पादपद्मरे लय रखी, से जगन्नाथ मूर्ति परी जड़ निस्तेज होइगला। सते जगु बरगछ मूलक आसी लोकंकर एपरी अवस्था देखी किछि भावी पारला नाही, बलबल करी या मुह ता मुह को चाही रहिला। गोविंद साहू मुंड कुंडा कुंडा आरंभ कला, तमरी घर को आमे सब बाहर छुरे जगु, प्राण बंचाइबार अन्य बाट आउ देखा जाऊ नाही। गाँ जाक उपास रे सढ़ुछंती। मधुस्वाई मुंडरु हात काढ़ी कहिले, आम घरे तीन ओळी हला चुल्ली रे कोहळा पड़ी नाही, ପିଲା ଛୁଆଗୁଡ଼ିକ ଉପାସରେ କାଉବାଉ ହେଉଛନ୍ତି। ତୁଣ୍ଡରେ ଆଧାର ବାଜି ନାହିଁ। ଗହଣା ଗାଣ୍ଠି ଯାହା ଥିଲା ବିକ୍ରି ବାକ୍ରି କରି ଏ ଗାଁ ସେ ଗାଁ ଦୌଡ଼ି ଧପଡ଼ି ଟଙ୍କାରେ ପାସେରେ ଭାଉରେ ଯେଉଁ ଚାଉଳ ଆଣି ଘରେ ସାଇତିଥିଲି ସେତକ ସରିଲା। ଏବେ କରେ କ'ଣ? ରାମ ଭୋଇ କହିଲା, ସାନ୍ତେ ଏ ଗରିବର ଗୁହାରୀ ଟିକେ ଶୁଣିବା ହେଉ। ଆମ ସାହିଆ ଛତରରେ ପଶିଲେ, ଅଧେ ଲୋକ ଗାଁ ଛାଡ଼ି ପଳାଇଲେଣି, ବାକି ତକ ପାଣଙ୍କ ସଙ୍ଗେ ମିଶି ଗୋରୁ କାଟି ଖାଉଛନ୍ତି। ପ୍ରାଣ ବିକଳରେ ଜାତି ଟାଣ ରଖୁଛି କିଏ? ପୋଖରୀ ଯୋଡ଼ ଶୁଖି ଠକ୍ ଠକ୍ ହେଲାଣି। ଗେଣ୍ଡା କୋଚିଆ ମିଳିବା ତେଣିକି ଥାଉ, ଅନାବନା ଶାଗ ପତରର ଦେଖା ନାହିଁ, କ'ଣ ଖାଇ ବଞ୍ଚିବା? ଗୋପୀ ମହାରଣା କହିଲା, ବାବୁ ଆମର ତ କିଛି ଜମିବାଡ଼ି ନାହିଁ, ବଟାଳୀ ଠୁକ୍ ଠୁକ୍ କରି ପରଘରେ ମୂଲ ଲାଗି ବେଳ କାଟୁଥିଲୁ। ଗାଁ ଲୋକଙ୍କର ଅବସ୍ଥା ବାରଣ୍ଡା ଦିକଡ଼ା, କାମ କରାଉଛି କିଏ? ମାଣିକି ପଶେ କାହାରିକୁ ଉଦ୍ଧାର ମାଗିଲେ କେହି ଦେଉନାହାନ୍ତି, ଚଳିବୁ କେମିତି? ଭଗିଜେନା କହିଲା, ଗାଈଗୋରୁ ପଘାରେ ମଲେ, ମୁହଁ ଆଗରେ ପକାଇବାକୁ କୁଟା ଖିଏ ଘରେ ନାହିଁ, ଗୁହାଳ ସବୁ ପଦା ହୋଇଗଲାଣି, କି ବିପଦ ପଡ଼ିଲା! ଆହା ଭଗବାନ, ପିଲା ଛୁଆଙ୍କ ପ୍ରାଣ ବଞ୍ଚାଇବା କେମିତି? ନଡ଼ା ବିଡ଼ାଏ ମାଗିଲେ ଗାଁ ଲୋକେ ଦେଉନାହାନ୍ତି, ଖରାଦିନ ବିଲବାଡ଼ିରେ ଘାସପତ୍ର ନାହିଁ, ଭୂଇଁ ଶୁଙ୍ଗି ଶୁଙ୍ଗି କେଇଦିନ ଗାଈଗୋରୁ ଆଉ ବଞ୍ଚିବେ? ବୁଦ୍ଧି ଦିଶୁନାହିଁ, କ'ଣ କରିବା? ବୁରୁନ୍ଦା କେଉଟ କହିଲା, ଆରେ ନଡ଼ା କଥା କ'ଣ କହୁଛ? ବର୍ଷା ଦିନ ମାଡ଼ି ଆସୁଛି, ଚାଳ ଉପରେ କିଏ ନଡ଼ା ପକାଇବା କେମିତି, ସେ କଥା ଆଗ କହ। ନୈକୁଳିଆ ପବନରେ ଘରଦ୍ୱାର ସବୁ ଉଡ଼ିଗଲା, ଯାହା କିଛି ଥିଲା କାହୁଁ ଏ ହନୁପଲ ଆସିଲେ ଯେ? ଏତିକି ବେଳେ ଜଗୁତୁଣ୍ଡରୁ କଥା ବାହାରିଲା। ସେ କହିଲା, ସମସ୍ତେ ଯଦି ମନେ କରନ୍ତ ଘଡ଼ିକରେ ଏ ମାଙ୍କଡ଼ ପଲ ଗାଁ ଛାଡ଼ି ପଳାନ୍ତେ, ମୁଁ ଏକୁଟିଆ କ'ଣ କରିବି? ସକାଳୁ ତାଙ୍କ ପଛରେ ଲାଗିଛି, ତଡ଼ି ତଡ଼ି ତାଙ୍କୁ ନଈକୂଳ ତୁଠ ଯାଏ ନେଲି, ଏ ଗଛରୁ ସେ ଗଛକୁ ନେଇ ମୋତେ ହଇରାଣ କଲେ, ଶେଷକୁ ଫେରିଲି, ଆଉ ଏକୁଟିଆ କ'ଣ କରନ୍ତି ମୁଁ? ତା କଥା ଶୁଣି କେହି କିଛି ଉତ୍ତର ଦେଲେ ନାହିଁ। ଟିକିଏ ରହି ଗୋବିନ୍ଦ ସାହୁ କହିଲା, ଗାଁ ଲୋକେ ଆଜି ତମରି ଦୁଆରକୁ ଏକଜୁଟ ହୋଇ ଯିବାକୁ ବସିଛନ୍ତି, ବୁଢ଼ା ପ୍ରଧାନେ ଯଦି ଦୟା କରନ୍ତି ଗାଁଟା ରକ୍ଷା ହେବ, ନହେଲେ ଅଘର ଦ୍ୱାରୀ ସମସ୍ତେ ପେଟ ବିକଳରେ ଛତରରେ ପଶିବେ। ଭଗିଜେନା କହିଲା, କଥା ତ ସେଇଆ, ଚାଲ ସମସ୍ତେ ତାଙ୍କ ଗୋଡ଼ ତଳେ ଲମ୍ ଲମ୍ ହୋଇ ପଡ଼ିବା, ସେଇ ମାରିଲେ ମାରିବେ, ତାରିଲେ ତାରିବେ, ଗାଁରେ ଧାନ ଚାଉଳ ନଡ଼ାକୁଟା ଥାଉ ଥାଉ ଆମେ ଆଉ କାହା ଦ୍ୱାରକୁ ଯିବା? ମଧୁସ୍ୱାଇଁ କହିଲେ, ଆମର ହୋଇ ଜଗବନ୍ଧୁ ଯଦି ବାପାଙ୍କୁ ଆମ ପାଇଁ ଦୁଇ ଚାରିପଦ କହନ୍ତେ, ବୁଢ଼ା ଅବଶ୍ୟ ତାଙ୍କ କଥା ଶୁଣନ୍ତେ, ଆମେ ସବୁ କିଛି ଦେବାକୁ କହୁନାହୁଁ, ନିଜ ଖର୍ଚ୍ଚକୁ ବର୍ଷକ କାହିଁକି, ଦୁଇ ବର୍ଷର ଖର୍ଚ୍ଚ ରଖି ବାକି ଧାନ ନଡ଼ା ଆମକୁ ଦେଢ଼ି ଦିଅନ୍ତୁ, ନହେଲେ ଯଦି ବିଶ୍ୱାସକୁ ନ ପାଉଛି ଜମିବାଡ଼ି ବନ୍ଧକ ରଖିଦିଅନ୍ତୁ, ଯେମିତି ଇଚ୍ଛା। ବନ୍ଧୁ ବୈଶାଖ ଓଠ ନେପେଡ଼ି କହିଲା, ଜଗବନ୍ଧୁ ତ ଜଗବନ୍ଧୁ, ବ୍ରହ୍ମା ଆସି କହିଲେ ତ ବୁଢ଼ା ଶୁଣିବେ ନାହିଁ, ଆଉ ଏକ ବାଗିଆ ଲୋକ, ମହାରାଢ଼, ମନ ନ ମାନିଲେ ମୁଣ୍ଡ ପିଟିଦେଲେ ବି ସେ ବଙ୍କେଇବା ଲୋକ ନୁହନ୍ତି, ମିଛଟାରେ ବୁଦା ବାଡ଼େଇ କି ଫଳ, ଅନ୍ୟ ଉପାୟ ବିଚାର କର, ନହେଲା କଥାରେ ମୁଣ୍ଡ ଘୂରାଉଛ କାହିଁକି? ଭୋକ ଦାଉରେ ସେତେବେଳକୁ ଜଗୁର ଜଠରାଗ୍ନୀ ଜଳିଲାଣି, ପିଲାଦିନ ସୁଖରେ ବଢ଼ି ଆସିଛି, ଉପାସ ଭୋକ ସହି ମଣିଷ ହୋଇନାହିଁ, ଭୋକ ହେଲେ ତାକୁ ତିନିପୁର ଅନ୍ଧାର ଦିଶେ, ଘଡ଼ିକରେ ସେ ଦୁଆରେ ନିଆଁ ଲଗାଇଦେବା ଲୋକ, ଗାଁ ଲୋକଙ୍କ କବଳରୁ ମୁକ୍ତ ହୋଇ ସେ କିପରି ଶୀଘ୍ର ସେଠାରୁ ଖସି ଚାଲିଯିବ, ଏଇ କଥା ଉଣ୍ଡୁଥିଲା। ବନ୍ଧୁର କଥା ଶୁଣି ତାକୁ ପଳାଇଯିବାର ଗୋଟାଏ ଉପାୟ ମିଳିଗଲା। ସେ କହିଲା, ବନ୍ଧୁ ଭାଇ ଯାହା କହିଲା ଅକ୍ଷର ଅକ୍ଷର ସତ, ବାପା କାହାରି କଥା ଶୁଣିବାର ଜନ୍ତୁ ନୁହନ୍ତି, ବରଂ ତୁମେମାନେ କହିଲେ ସେ ଶୁଣନ୍ତେ, ମୁଁ କହିଲେ ତ ସେ ମୋଟେ ଶୁଣିବେ ନାହିଁ, ଠେଙ୍ଗା ଧରି ଗୋଡ଼ାଇବେ, ବଦ୍ରାଗୀ ଲୋକ, ତୁମେ ସବୁ କ'ଣ ଏହା ଜାଣ ନାହିଁ? ଥରେ ରାଗିଲେ ତାଙ୍କ ମୁଣ୍ଡକୁ ପିତ୍ତ ଚଢ଼ିଯାଏ, ଦେଖ ତ। ଏତିକି କହି ଜଗୁ ବିଦାୟ ନେଲା। ଲୋକେ ନୀରବ ହେଲେ, ଉପାୟ ବା କ'ଣ ଅଛି, ନିଜ କଳାକର୍ମ ଅବଶ୍ୟ ଭୋଗିବାକୁ ପଡ଼ିବ, ନେଡ଼ିଗୁଡ଼ କହୁଣୀକୁ ବହିଯାଇଛି, ଯେତେ ଜିଭ ବଢ଼ାଇଲେ ଏବେ ପାଉଛି କେଉଁଠୁ, ଯେତେବେଳେ ହୁସିଆର ହେବା କଥା ସେତେବେଳେ ତ ହୁଡ଼ିଛନ୍ତି, ବର୍ତ୍ତମାନ କାମୁଡ଼ି କଚାଡ଼ି ହେଲେ କି ଫଳ ମିଳିବ, ବଡ଼ ବଡ଼ ଲୋକଙ୍କ କଥା ନ ମାନିଲେ ବିପଦ ତ ପଡ଼ିବାର କଥା। ଆର ବର୍ଷ ଏଇ ଦିନେ ଏଇ ବୈଶାଖ ମାସରେ ଯେତେବେଳେ କୁମୁଟି ମହାଜନମାନେ ଆସି ଗାଁ ଗାଁ ଘର ଘର ବୁଲି ଧାନ କିଣିବାକୁ ଲାଗିଲେ, ଆଗରୁ ଭାଉ ଥିଲା ଟଙ୍କାରେ 50 ଗଉଣୀ, ମହାଜନମାନେ ଦର ବଢ଼େଇଦେଲେ ଟଙ୍କାରେ 30 ଗଉଣୀ, ଲୋକେ ସୁବିଧା ଦର ପାଇ ବଲୁରି ଲାଗିଲା ପରି ଘରଦ୍ୱାର ଖାଲି କରି ଧାନ ବୁହାଇ ଲଗାଇଲେ, କମ୍ କଥା ଅଧକୁ ଅଧେ, ଏ ସୁବିଧା କି ଛାଡ଼ିବାର କଥା? ଏ ବର୍ଷଟା ଯଦି ଠାକୁରେ କରନ୍ତି ଫସଲ ଫଳେ ତେବେ ଆଉ ଭାବନା କ'ଣ? ଜ୍ୟେଷ୍ଠ ମାସରେ ବୁଣାବୁଣି, ପୌଷ ସାରିକି ଫସଲ ଉଠିବ, ନୂଆ ଧାନ ଅମଳ ହେବ, ତେଣିକି ନିଶ୍ଚିତ ବିହନ ଗଣ୍ଡାକ ଛଡ଼ା 6-7 ମାସ ମାନିଆ ହିସାବ କରି ଧାନ ରଖି ଚାଷୀମାନେ ବହକା ଧାନ ଛଡ଼ାଇ ଦେଇ ଅଣ୍ଟାରେ ଟଙ୍କା ଖୋସିଲେ। ଗରିବ ଚାଷୀର ଆନନ୍ଦ କହିଲେ ନ ସରେ, ନୂଆ ନୂଆ ଚିକ୍ ଚିକ୍ ସୁନ୍ଦର ଟଙ୍କା କିଡ଼େ ବାଜେଣି। ପ୍ରଲୋଭନ ସମ୍ଭାଳି ରହିବା କି ଗରିବ ଓଡ଼ିଆ ପକ୍ଷରେ ସମ୍ଭବ? ପଛ ବୁଦ୍ଧିଆ ଜାତି ଭାଇ ଆମର ମାଡ଼ ଖାଇଲେ, କଷ୍ଟ ସହିଲେ ଯାଇ ବୁଦ୍ଧି ବାହାରେ। କୁମୁଟି ବେପାରୀମାନେ ତ ଶଗଡ଼ ଶଗଡ଼ କରି ଧାନ ବୁହା ଲଗାଇଲେ। ସମୁଦ୍ରକୂଳରେ ଗୋରା ଜାହାଜ ଠିଆ ହୋଇଛି, ଟଙ୍କାରେ 20 ଗୌଣୀ ଦରରେ ଧାନ ନେଇ ନୂଆ ବାଜେଣୀ ଟଙ୍କା ଦେବାକୁ ଆଗ୍ରହରେ ଚାହିଁ ରହିଛି। ଦେଶରୁ ଯେତେ ଧାନ 2 ମାସ ଧରି ବୁହା ଲାଗିଲା, ସବୁ ଯାଇ ପଶିଲା ଜାହାଜ ରାକ୍ଷସ ପେଟରେ। କେତେ ରାକ୍ଷସ ଯେ ପୁରୀ ଜିଲ୍ଲାର ସମୁଦ୍ରକୂଳରୁ ଧାନ ଗ୍ରାସ କରି ପାଲ ବାନ୍ଧି ଆନନ୍ଦରେ ଡେଣା ଉଡ଼ାଇ ସମୁଦ୍ର ସେପାରିକି ଚାଲିଗଲେ ତାର କଳନା ନାହିଁ। କୁମୁଟି ବେପାରୀ ଅଣ୍ଟାରେ ଟଙ୍କା ମାରି ମନ ଖୁସିରେ ଘରକୁ ଫେରିଲେ। ଦେଶ ଲୋକେ ବି ନିଶ୍ଚିନ୍ତରେ ଘରଣୀମାନଙ୍କ ପାଇଁ ଗହଣା ବରାଦ ଦେଲେ, ନହେଲେ ଟଙ୍କା ତକ କରନ୍ତେ କ'ଣ? ବୈଶାଖ ଯାଇ ଜ୍ୟେଷ୍ଠ ଆସିଲା, ବର୍ଷାର ଦେଖା ନାହିଁ। ଚାଷୀ ମହଲରେ ଆତଙ୍କ ପଡ଼ିଲା, ବିଲବାଡ଼ି ଫାଟି ଆଁ କରିଛି, ଲଙ୍ଗଳ ଲୁହା ଶୁଣୁନାହିଁ, କି ବୁଦ୍ଧି କରିବେ? କେତେ ହୋମ ଧୂମ, କେତେ ଜାଗ ଯଜ୍ଞ, ଠାକୁର ମାଜଣା, ଠାକୁରାଣୀ ଗାଧୁଆ, ସବୁ ବ୍ୟର୍ଥ ହେଲା। ଗରିବ ପ୍ରଜାର ଡାକ ଇନ୍ଦ୍ର ରଜାର କାନରେ ବାଜିଲା ନାହିଁ, ସର୍ବନାଶ। ଚାରିଆଡ଼େ ହାହାକାର ପଡ଼ିଗଲା, ଚାଷୀ ମହଲରେ କାନ୍ଦ ବୋବାଳି ପଡ଼ିଗଲା, ସରିଲା ସରିଲା ସବୁ ସରିଲା। ନରିପୁର ଗାଁର ମୁଣ୍ଡ ଉପର ଦେଇ କେତେ କେତେ ରଙ୍ଗରଙ୍ଗିଆ ମେଘ ନୀତି ଭାସି ଯାଆନ୍ତି, ଲୋକଙ୍କର ଆକୁଳ ପ୍ରାର୍ଥନା ସତେକି ତାଙ୍କର କାନରେ ପଶେ ନାହିଁ। କେବେ ହେଲେ ଭୁଲରେ ଥରେ ସେମାନେ ଆଖି ଫେରାଇ ଚାହାନ୍ତି ନାହିଁ, ଲୋକେ ହତାଶ ହୁଅନ୍ତି। ଜ୍ୟେଷ୍ଠ ଯାଇ ଆଷାଢ଼ ଆସିଲା, ଲୋକଙ୍କର ହତାଶ ଭାଙ୍ଗିବାକୁ ଝଡ଼ି ବର୍ଷା କୁଟିଗଲା। ଚାଷୀ ମନ ଆନନ୍ଦରେ ବିଲକୁ ହଳ ନେଲେ, ବୁଣାବୁଣି କାମ ଆରମ୍ଭ ହେଲା, ଶେଷ ହେଲା। ଶ୍ରାବଣ ଆସିଲା, ହେଲା ବର୍ଷା, ଆହା ଇନ୍ଦ୍ର ରଜାର କେଡ଼େ ଦୟା, ସେ ପରା ଲୋକଙ୍କର ବିକଳ ସହିପାରନ୍ତି ନାହିଁ, କି ସୁନ୍ଦର ପାଳକ, ଧାନ ବିଲକୁ ଚାହିଁଲେ ପେଟ ପୁରିବ। ବଛାବଛି ସରିଲା, ଖାଲି ବେଉଷଣଟା ବାକି, ପ୍ରଜାର ଗୁହାରି ଶୁଣି ଇନ୍ଦ୍ର ରଜା ଟିକିଏ ଆଖି ଫେରାଇଲେ ହେଲା। ବେଳ ଦେଖି ଅସରାଏ ବର୍ଷା ହେଲେ ହେଲା, ବର୍ଷା କାହିଁ, ଓହୋ ଏକି ନିରାଟ ଖରା, ବିଲବାଡ଼ି ଶୁଖି ଝଣ ଝଣ ହେଲାଣି। ହେ ଇନ୍ଦ୍ର ରାଜା, ଟିକିଏ ସୁଦୃଷ୍ଟି ପକା, ଏତିକି ବେଳକୁ ସେ ଶୋଇଲେ। ଆହା, ଚାଷୀକୁ ଡହଳ ବିକଳ କରି ତାର ବିହନ ଗଣ୍ଡିକ ସରିଗଲା ଯାହା, ଧାନ ବିଲରେ ଗଛ ଶୁଖିଲା, ପ୍ରଜାଙ୍କର ଆଖିର ଲୁହ ଆଖିରେ ମଲା, କ'ଣ କରିବେ, ହାତର କଥା କି? ଏଥର ପିଲାଙ୍କ ମନରେ ପଶିଲା, ଆରେ ଧାନଗୁଡ଼ାକ ପାଖରେ ଥିଲା ଛାଡ଼ିଦେଇ ବସିଲେ, ଏଣିକି କରିବେ କ'ଣ, ଟଙ୍କା ସୁନାକୁ ଚାଟିଲେ ତ ରସ ବାହାରିବ ନାହିଁ, ଧନ ଦୌଲତକୁ ଅନାଇ ବସିଲେ ପେଟ ପୁରିବ ନାହିଁ, ଉପାୟ? ଲୋକେ ତୁନି ହୋଇ ରହିଲେ, ହେଉ ଦେଖାଯାଉ କଷ୍ଟେ ମଷ୍ଟେ କେତେ ଦିନ ଚଳୁଛି। ନିଅଣ୍ଟ ବେଳକୁ ଅବଶ୍ୟ ବେପାରୀମାନେ ଆସି ଧାନ ବ୍ୟବସାୟ କରିବେ, ବନ୍ଧା ଛନ୍ଧା ପକାଇ କୌଣସି ମତେ ବର୍ଷକ ଚଳିଗଲେ ଆର ଫସଲ ତକ ଚାଲିଯିବ। 6 ମାସ କଟିଗଲା, ଧାନ ବେପାରୀ କେହି ଧାନ ନେଇ ଆସିଲେ ନାହିଁ। ଚାରିଆଡ଼େ ପୃଥିବୀ ସାରା ତ ସେଇ ଅବସ୍ଥା, ଧାନ ଆସିବ କାହୁଁ? ଧୀରେ ଧୀରେ ଧାନର ଭାଉ ବଢ଼ିଲା, ବିକ୍ରି ବାକ୍ରି ବନ୍ଧାଛନ୍ଦା ପକାଇ ଓଡ଼ିଏ ଖାଇ ଦିଓଳି ଉପାସ ରହି ଲୋକେ ବେଳ କାଟିଲେ। ଫଗୁଣ ଯାଇ ଚୈତ ପଶିଲା, ଲୋକଙ୍କର ଦୁର୍ଭାବନା ବଢ଼ିଲା, ଦୁର୍ଭିକ୍ଷର ଆଶଙ୍କାରେ ଜମିଦାର ମଠ ମହନ୍ତ ଦେଶର ଛୋଟ ଛୋଟ ମହାଜନମାନେ ବିକ୍ରି ଖରିଦି ବନ୍ଦ କରିଦେଲେ। ଯାହା ପାଖରେ ଯାହା ଥିଲା ଲୋକେ ଜାକି ରଖିଲେ, ଦୁଇଟି କାରଣରୁ, ପ୍ରଥମତଃ ନିଜର କୁଟୁମ୍ବ ସ୍ୱଜନଙ୍କ ଭରଣ ପୋଷଣ, ଦ୍ୱିତୀୟତଃ ଭାଉ ଟିକିଏ ଭଲ କରି ଚଢ଼ିଗଲେ ଟଙ୍କାକ ମାଲ 10 ଟଙ୍କା କରି ବିକିବେ। ଲୋକଙ୍କ ଭିତରେ ଚହଳ ପଡ଼ିଲା, ଦୁର୍ଭିକ୍ଷ, ଲୋକଙ୍କ ମନରେ ଆତଙ୍କ ପଶିଲା, କ'ଣ କରିବେ? ଲକ୍ଷ୍ମୀ ଠାକୁରାଣୀଙ୍କୁ ଜାଣୁ ଜାଣୁ ହତାଦର କରି ଜାହାଜ ଚଢ଼ାଇ ବିଦେଶ ପଠାଇଦେଲେ, ତାଙ୍କର ତ ରୋଷିବାର କଥା, ଘରଦ୍ୱାର ଜମିବାଡ଼ି ଟଙ୍କା ସୁନା ସବୁ ପଡ଼ି ରହିଛି, ଏକା ଲକ୍ଷ୍ମୀ ନାହାନ୍ତି। ଲୋକେ ଆକାଶକୁ ଚାହିଁ ହାହାକାର କଲେ, କେତେ ଲୋକ ଗାଁ ଗଣ୍ଡା ଛାଡ଼ି ମାଗି ଖାଇ ଜୀବନ ରଖିବାକୁ ବାହାରିଗଲେ। କାଳ ପଡ଼ିଲା, ଗାଁଟାରେ ଚଲାକ ଲୋକ ଏକା ପ୍ରଧାନେ, ତାଙ୍କର ମୌରସୀ ସମ୍ପତ୍ତି ଭିତରେ ଘର ଖାନାବାଡ଼ିକୁ ଛାଡ଼ି ଜମିବାଡ଼ି ଯାହା ଥିଲା, ଫସଲ ଆମଦାନୀରୁ ବର୍ଷକର ଖର୍ଚ୍ଚ ବର୍ଚ୍ଚ ଯାଇ ଧାନ 20-25 ଭରଣ ବଳିପଡ଼େ, ସେତକ ସେ ଦେଢ଼ି ମହାଜିନୀରେ ଲଗାନ୍ତି, ନିଜ ଦିହାନ୍ତିରେ ସେ କାହିଁ କେଉଁଠି ଗୁଣ୍ଠିକ ବିଶ୍ୱାୟ ଜମି କିଣିନାହାନ୍ତି। କ'ଣ ହେବ, ଯେତିକି ଅଛି ସେତକ ତ ନେଇ ଆଣି ଥୋଇପାରିବା ମୁସ୍କିଲ। ଯାହା କହ, ଦେଢ଼ି ମହାଜିନୀ ବିଦ୍ୟାରେ ସେ ବଡ଼ ପାରଙ୍ଗମ। ପଇସାକ ଚାରି ପଇସା କରି ପାଖରେ ନିରୋଳା ସୁନା ସଞ୍ଚି ରଖିବାକୁ ସେ ଭଲ ପାଆନ୍ତି। ନରିପୁର ଗାଁରେ ଏପରି କେହି ଲୋକ ନାହିଁ ଯେ ତାଙ୍କଠାରୁ ଧାର ଉଦ୍ଧାର କରି କେବେ ହେଲେ ନ ଚଳିଛି। ଆଜି ବୁଝି ଆସିଲେ ଅଧେ ଲୋକ ତାଙ୍କର ଧାରୁଆ ବାହାରିବେ। ଆହୁରି ଏକ କଥା, ପ୍ରଧାନଙ୍କର ଆଗ ପଛକୁ ସବୁବେଳେ ନଜର। ଯେତେବେଳେ ଗାଁ ଯାକ ଲୋକ ଉଲୁରି ଲାଗିଲା ପରି ଧାନ ସବୁ ବିକିବାକୁ ବସିଲେ, ଏକା ପ୍ରଧାନେ ବିକିବା ପରିବର୍ତ୍ତେ ବରଂ କିଣି ଧାନ ମରେଇ ବାନ୍ଧି ରଖିଲେ। ଭାଉ ତ ଚଢ଼ୁଛି, ବେଳ ପଡ଼ିଲେ ଅବଶ୍ୟ ଚାରି ପଇସା ଲାଭରେ ଛଡ଼ାଇ ଦେଇପାରିବେ। ଲାଭ ଆଶାରେ ତ ଦୁନିଆ ଆତଜାତ। ପ୍ରଧାନେ ଏବେ 300 ଭରଣ ଧାନ 3 ମରେଇ କରି ବାଡ଼ିରେ ଜମା କରିଛନ୍ତି। ସେଥିକି ଲୋକେ କାହିଁକି ଆଖି ପକାଇବେ, ନିଜେ ତ ବେକୁବ କାମ କରିଛନ୍ତି। ଏଇକ୍ଷଣି ପର ମାଲରେ ଆଖି ପକାଇ ପର ଚିଜ ଦେଖି ହାଇଁ ପାଇଁ ହେଲେ କିଏ ଶୁଣୁଛି। ପ୍ରଧାନେ ଭିନ୍ନ ଧାତୁରେ ଗଢ଼ା, ପରର ହାନିରେ ନଥାନ୍ତି କି ଲାଭରେ ନଥାନ୍ତି, ତେବେ ବିନା ଲାଭରେ ସେ କେବେ ବେଉସା ଚଳାନ୍ତି ନାହିଁ। ଯେତେବେଳେ ଦର ସୁବିଧା ହେଲ ବୋଲି ବୁଝିବେ, ସେତିକିବେଳେ ସେ ବେଉସା କରିବାକୁ ମରେଇ ଭାଙ୍ଗିବେ। ଗାଁ ଲୋକ ଉପାସ ଭୋକରେ ଗଡ଼ି ଯାଉଛନ୍ତି ବୋଲି ଯେ ଲୋକେ କହିଲେ ସେ ମରେଇ ଭାଙ୍ଗିବେ, ସେ କଥା ନୁହେଁ। ଏହିସବୁ କଥା ଭାବି ବିଚାରି ଗୋବିନ୍ଦ ସାହୁ ଗାଁ ଲୋକଙ୍କୁ କହିଲେ, ଆରେ ପ୍ରଧାନେ ତ ଶୁଖିଲା କାଠ, ସେ କି ଆମର ଗୁହାରି ଶୁଣିବେ। ମୁଁ କହୁଛି, ଚାଲ ଗ୍ରାମବାସୀ ଆଜି ଏକଜୁଟ ହୋଇ ଜମିଦାରଙ୍କ କଚେରୀକୁ ଯିବା, ନାୟବ ବାବୁଙ୍କ ଗୋଡ଼ତଳେ ପଡ଼ି ଦୁଃଖ ଜଣାଣ କରିବା। ମୁଁ ଶୁଣୁଛି ଜମିଦାରଙ୍କ ଅମାରରେ ଧାନ ଜମା ଅଛି, ଦୟାକରି ସେ ଯଦି କିଛି ଧାର ଉଧାର ଦିଅନ୍ତେ ତେବେ ପ୍ରଧାନଙ୍କ ଗୋଡ଼ ଧରିବା କିଛି ଦରକାର ହୁଅନ୍ତା ନାହିଁ। ଅଧୁସ୍ୱାଇଁ କହିଲା, ଯିବାକୁ ମୁଁ ମନା କରୁନାହିଁ, ଚାଲ, କିନ୍ତୁ ସେକାଳ ପଖାଳ ଆଉ ନାହିଁ ରେ ବାୟା। ଜମିଦାରକୁ ବାପ ବୋଲି ମାନି ଚଳୁଥିଲ, ସେ ବି ପ୍ରଜାଙ୍କୁ ପୁଅ ପରି ପାଳୁଥିଲେ। ଆଜିକାଲିକା ଜମିଦାର ତ ସହସ୍ର କୋଷରେ ରହିଲେ, ତମର ଦୁଃଖ ପୁଣି ଶୁଣିବ କିଏ, ତମର ହାରି ଗୁହାରି ପିଠିରେ ପଡ଼ିବ କିଏ। ଯେଉଁମାନେ ଏଠି ରହିଲେ ସେମାନେ ଚାକର ବାକର ଲୋକ, ଟଙ୍କାର ପିଆରା। ଗୋପୀ ମହାରଣା କହିଲା, ସମସ୍ତେ ସେଇଆ, ତେବେ ବଥ ବଥାଏ ନା ଆବୁ ବଥାଏ, ଆମ ପୁରୁଣା ଜମିଦାର ଥିଲେ ଆମରି ଲୋକ, ଏକା ରକ୍ତ ଏକା ନାହିଁ ଦିଖଣ୍ଡ। ଆଉ ଏ କାହୁଁ ଅଇଲା ଜମିଦାର, ପୋଷା ପୁଅ ଗୁଞ୍ଜା ରୁଅ, ତୁଛେଇକି ବାରି ହୋଇପଡ଼ିବେ। ତେଲରେ ସିନା ତେଲ ମିଶିରେ ଭାଇ, ପାଣି ମିଶିବ କେଉଁଠୁ। ସତେ ଭାଇ, ବିନା ଦୋଷରେ ମାହାଲ କରାଇ ସାନ୍ତେ ଆମର ପିଲାଛୁଆ ଘେନି ଗଡ଼ଜାତକୁ ଗଲେ, ଜଙ୍ଗଲରେ ପଶିଲେ, ଦେଶରୁ ଲକ୍ଷ୍ମୀ ଛାଡ଼ି ତାଙ୍କରି ସାଙ୍ଗରେ ଗଲେ। ଭଗିଜେନା କହିଲା, ନାୟବ ଯଦି ମନା କରନ୍ତି। ଗୋବିନ୍ଦ ସାହୁ କହିଲେ, ତେଣିକି ପ୍ରଧାନଙ୍କୁ କହିବା। ମଧୁସ୍ୱାଇଁ, ସେ ଯଦି ନ ମଙ୍ଗନ୍ତି। ଗୋପୀ, ଖାଇବା ବିନା ତ କିଛି ମରିବା ନାହିଁ, ତା ଆଗରୁ ଦେଖିଲା କାମ କରିବା, ଖରା ମାଡ଼ି ଆସୁଛି, ଚାଲ ଉପରବେଳା ଯିବା ପରା। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ସୁପ୍ରସିଦ୍ଧ ଔପନ୍ୟାସିକ କାହ୍ନୁଚରଣ ମହାନ୍ତିଙ୍କ ଉପନ୍ୟାସ ହା ଅନ୍ନର 7ମ ଭାଗ। ରହିଲୁ, ନମସ୍କାର।